ଫାଲଗୁନ ପୂର୍ଣ୍ଣ ଦୋଳ ପୂର୍ଣ୍ଣିମା ତିଥିରେ ଭଗବାନ ଆସିଲେ ସନ୍ଧ୍ୟା ସମୟରେ ଚନ୍ଦ୍ରଗ୍ରହଣ ଲାଗିଥିଲା। ସେହି ସମୟରେ ସାରା ବିଶ୍ୱର ଲୋକମାନେ ଭଗବାନ ନାମ କହୁଥିଲେ। ସେହି ସମୟରେ ଭଗବାନ ଅବତୀର୍ଣ୍ଣ ହେଲେ। କଳିଯୁଗରେ ଜୀବ ଧର୍ମ ଯେଉଁ ହରି ନାମ କୀର୍ତ୍ତନ, ଏ ନାମ କୀର୍ତ୍ତନକୁ ସେ ପ୍ରଚାର କରିଛନ୍ତି। ଏଠି 24 ବର୍ଷ କାଳ ଲୀଳା କଲେ ମହାପ୍ରଭୁ, 1486 1510 24 ବର୍ଷ କାଳ ସେଠି ଲୀଳା କଲେ। ଅନେକ ଲୀଳା ସବୁ ରହିଛି, ସେ ଲୀଳା ସବୁ ଚୈତନ୍ୟ ଚରିତାମୃତରେ, ଚୈତନ୍ୟ ମହାପ୍ରଭୁଙ୍କ ଲୀଳା, ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର ରଚନା କରିଛନ୍ତି। ବୃନ୍ଦାବନ ଦାସ ଠାକୁର ହେଉଛନ୍ତି ବ୍ୟାସଦେବଙ୍କର ଅବତାର। ତେଣୁ ମହାପ୍ରଭୁଙ୍କ ଲୀଳା ଚୈତନ୍ୟ ଭାଗବତ ବର୍ଣ୍ଣନା କଲେ, କିନ୍ତୁ ସେ ଯେତେବେଳେ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରୁଥିଲେ, ତାଙ୍କର ନିତ୍ୟାନନ୍ଦଙ୍କ ପ୍ରଭୁଙ୍କର ଆବେଶରେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ବିଶେଷ ଭାବରେ ଅନ୍ତଃଲୀଳାଟାକୁ ବର୍ଣ୍ଣନା କରିପାରିଲେ ନାହିଁ। କାରଣ ନିତ୍ୟାନନ୍ଦ ପ୍ରଭୁଙ୍କ ଆବେଶରେ ନିତ୍ୟାନନ୍ଦଙ୍କ ଲୀଳା ସେ ବର୍ଣ୍ଣନା କଲେ। ତେଣୁ ଇଏ ଯେଉଁ ଚୈତନ୍ୟ ଚରିତ୍ରାମୃତରେ ଯିଏ କବି କବିରାଜ, ସିଏ କବିରାଜ କବିମାନ କିନ୍ତୁ ଶ୍ରେଷ୍ଠ କୃଷ୍ଣଦାସ କବିରାଜ, ସିଏ ଯେତେବେଳେ ଯାଇଥିଲେ ବୃନ୍ଦାବନ ନିତ୍ୟାନନ୍ଦ ପ୍ରଭୁଙ୍କର ଆଜ୍ଞାରେ ସବୁ ଲୀଳା ସବୁ ରହିଛି। ସେ ଗଲେ, ତାଙ୍କ ଘର କେତେ ଗଣ୍ଡଗୋଳ ହେଲା ଭାଇଙ୍କ ସହିତ, ହେଇକରି ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଦେଶ ଦେଲେ, ସ୍ୱପ୍ନରେ କହିଲେ ତୁମେ ଯାହ ବୃନ୍ଦାବନ ଶୀଘ୍ର। ତେଣୁ ସେ ଚାଲିଲେ ବୃନ୍ଦାବନ, ବାର୍ଦ୍ଧକ୍ୟ ଅବଶ୍ୟ ଆସି ଯାଇଥିଲା। ବୃନ୍ଦାବନରେ ଯେଉଁ ରହିଛନ୍ତି ମନ୍ଦିର, ଗୋବିନ୍ଦଜୀ ମନ୍ଦିର ନା କ'ଣ କେଉଁ ମନ୍ଦିର ସେଇଟା, ଗୋବିନ୍ଦଜୀ ବୋଧେ, ଯାଇକରି ସେଠି ଭଗବାନଙ୍କର ସେଠି ରହିକରି ସେ କଥା ଭଜନ କୀର୍ତ୍ତନ ସବୁ କରୁଥିଲେ। ସେହି ସମୟରେ ସେ ମନ୍ଦିରର ଯେଉଁ ପୂଜାରୀ, ଜଣେ ପୂଜାରୀ ଭକ୍ତମାନେ ସବୁ ଚାହିଁଲେ, ମହାପ୍ରଭୁଙ୍କର ଅନ୍ତଃଲୀଳାଟାକୁ ବର୍ଣ୍ଣନା କରିନାହାନ୍ତି, ବୃନ୍ଦାବନ ଦାସ ଠାକୁର ଆପଣ ବର୍ଣ୍ଣନା କରନ୍ତୁ କୃଷ୍ଣଦାସ କବିରାଜ ବିଷୟରେ କହିଲେ। କିନ୍ତୁ ସିଏ ଭାବୁଥିଲେ ଅଯୋଗ୍ୟ ବୋଲି ଭାବୁଥିଲେ, କହୁନଥିଲେ। କିନ୍ତୁ ଗୋଟେ ଥର ଯେଉଁ ଗୋବିନ୍ଦ ଦେବଙ୍କର ଯିଏ ଥିଲେ ଘେଟ ପୂଜାରୀ, ସେ ପୂଜାରୀ ତାଙ୍କର ଗୋବିନ୍ଦ ଦେବ ତାଙ୍କ ମାଳାକୁ ଦେଇଦେଲେ, ଅର୍ପଣ କଲେ ତାଙ୍କ ପାଇଁ। ତେଣୁ ଘେଟ ପୂଜାରୀ ଆଣି ତାଙ୍କୁ ପ୍ରଦାନ କଲେ, ସେତେବେଳେ ସେ ଏଇଟାକୁ ରଚନା କଲେ କୃଷ୍ଣ ଚୈତନ୍ୟ ଚରିତ୍ରାମୃତ। ଚୈତନ୍ୟ ଚରିତ୍ରାମୃତ ଯେଉଁଟା ଚୈତନ୍ୟ ଭାଗବତରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଏ ଚୈତନ୍ୟ ଚରିତ୍ରାମୃତରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଯେଉଁଟା ସେଥିରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ଏଠି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଭୁପାଦ ମହାରାଜ ଚୈତନ୍ୟ ଚରିତ୍ରାମୃତ ଦେଲେ, ଭାବାର୍ଥ ଦେଲେ। ତେଣୁ ଏଇ ଯେଉଁ ଲୀଳା ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, 3ଟି ଲୀଳା ରହିଛି, ଆଦିଲୀଳା, ମଧ୍ୟଲୀଳା ଏବଂ ଅନ୍ତଲୀଳା। ତେଣୁ ଆଦିଲୀଳାରେ ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ରହିଛି ନଦିଆନ ଭିତ୍ତିପରେ ଯେଉଁ ସବୁ ଲୀଳା କଲେ 24 ବର୍ଷ କାଳ, ସେ ଲୀଳାକୁ ବର୍ଣ୍ଣନା କରାଗଲା ଆଦିଲୀଳାରେ। ତାପରେ 24 ବର୍ଷରେ ସେ ନେଲେ ସନ୍ନ୍ୟାସ ନେଲେ, ତାଙ୍କର ଯୁବତୀ ପତ୍ନୀ ରହିଛନ୍ତି, ବୃଦ୍ଧା ମା ରହିଛନ୍ତି, ବିଧବା ମା, ପିତା ଚାଲିଯାଇଛି ଜଗନ୍ନାଥ ମିଶ୍ର, ସତୀଦେବୀ ରହିଛନ୍ତି, କିନ୍ତୁ ଘରେ ଆଉ କେହି ନାହାନ୍ତି, ଆଉ ଧନ ଧାନ ସବୁ ରହିଯିବା କିଛି ନାହିଁ, ଦରିଦ୍ର 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 ନାରାୟଣ ଦରିଦ୍ର ନାରାୟଣ ହେଇକି ରହିଥିଲେ ସିଏ ଭଗବାନ ସିଏ, କିନ୍ତୁ କିଛି ନାହିଁ, ଜମି ବାଡ଼ି ଧନ ସମ୍ପତ୍ତି ଏତେ କିଛି ନାହିଁ। ଜଗନ୍ନାଥ ମିଶ୍ର ଥିଲାବେଳେ ଭିକ୍ଷା କରି ଚଳୁଥିଲେ, ଜଗନ୍ନାଥ ମିଶ୍ର ଚାଲିଗଲା ମଧ୍ୟ ମହାପ୍ରଭୁ ଭିକ୍ଷା କରୁନଥିଲେ। ମହାପ୍ରଭୁ ଯେତେବେଳେ କହିବେ, ସତୀମାତା କହିବେ, ଆରେ ନିମାଇଁ ଆଜି କିଛି ନାହିଁ, ଘରେ କ'ଣ କରିବା, କ'ଣ ଖାଇବା ପିଇବା କରିବା, ସେ କହିବ ଠିକ ଅଛି ମାଧ ଆମେ ଯାଉଛି କହିକି ଯିବେ। ଯିବେ ସେଠି ରହିଛି ଗଙ୍ଗା ନଦୀ, ଜାହ୍ନବୀ ଜାହ୍ନବୀ ନଦୀକୁ ଚାଲିଯିବେ, ଗୋଟେ ଆଣିକି ଦେବେ ସୁନା ମୁହୂର୍ତ୍ତେ, ଜାହ୍ନବୀ ତଟରେ ସୁନା ମୋହର ଆଣିକି ଦେଇଦେବେ। ମହାଦେବୀ ଆସିଛନ୍ତି ଭୁଆଡ଼ି, ପୁଣି ଯାଇକିରି ଘିନି ଆସୁଛି, ଯେତେବେଳେ ପୁଅ ସରିଗଲା, ବିକ୍ରି ହେଲା, ସୁନା ଫୁନା ବିକି ସାରିଲା ପରେ ସରିଯାଇଥିବ, ସେ ନିମାହିଁ ଆଜି କିଛି ନାହିଁ, କ'ଣ କରିବା, ନା କିଛି କଶୁ ନାହିଁ, ଯାଇକି ଆଣୁଛିରାମ ଯେମିତି ମହାପ୍ରଭୁଙ୍କର ଏଇଭଳି ଭାବେ ଲୀଳା ଥିଲା। କିନ୍ତୁ ସେତେବେଳେ ପଳେଇ ଆସିଲେ, ଆଉ କିଏ ସୁନା ଦେବ, ଦରିଦ୍ର ମା, ବିଧବା ରହିଛନ୍ତି, ବିଧବା ମା ଏବଂ ପତ୍ନୀ ମଧ୍ୟ, ଯୁବତୀ ପତ୍ନୀ, ବେଶୀ ବୟସ ନୁହଁ, ଭଗବାନ ବିବାହ କରିଥିଲେ, 16 ବର୍ଷରେ ବିବାହ କରିଥିଲେ। ତାପରେ ଯେତେବେଳେ ଗଲେ 2 ବର୍ଷରେ ତାଙ୍କର ଦେହାନ୍ତ ହୋଇଗଲା, ତାପରେ ପୁଣି ଆଉ ଥରେ ଗୋଟେ ବିବାହ କଲେ ବିଷ୍ଣୁପ୍ରିୟା, ତେଣୁ ବିଷ୍ଣୁପ୍ରିୟା ଏଇଭଳି ଭାବେ ଯୁବତୀ ପତ୍ନୀ ତାଙ୍କୁ ଛାଡ଼ିକି ପଳାଇ ଆସିଲେ ଆମ ମାନ ପାଇଁ ଯେଉଁ କୁହାଯାଇଛି ମହାପ୍ରଭୁଙ୍କର କୃପା ଏଇଭଳି ଭାବରେ ନିଜର ପତ୍ନୀ ମା ସବୁ ତ୍ୟାଗ କରିଦେଲେ ତାଙ୍କର ଶିଶୁ କୋଟି ଅଛନ୍ତି ତେଣୁ ମାନବ ସମାଜ କଲ୍ୟାଣ ପାଇଁ ସବୁ ତ୍ୟାଗ କରିଦେଲେ ଏବଂ ଆସିକରି ସନ୍ନ୍ୟାସ ଗ୍ରହଣ କରି 24 ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କଲେ ଗଲେ କଟୁଆକୁ ଗଲେ ନଦୀ ନଈକି ଜାଣନ୍ତି ନଦୀକୁ ପାର ହୋଇକରି ଗଲେ ଡଙ୍ଗାରେ ଗଲେ ନାହିଁ ନିଜେ ସନ୍ତରଣ କରିକି ଗଲେ ନଦୀକୁ ପହଁରି ପହଁରିକି ଗଲେ ସେ ଘାଟ ନାମ ରହିଛି ନିର୍ଦ୍ଦୟା ଘାଟ ସେ ଘାଟ ନାମ ନିର୍ଦ୍ଦୟା କୁହାଯାଇଛି ଦୟା ହେଲାନି ଘାଟର ଛାଡ଼ିଦେଲା ମହାପ୍ରଭୁଙ୍କୁ ଛାଡ଼ିଦେଲେ ଯାଇକି କଟୁଆରେ ପହଞ୍ଚିଗଲେ ଚାଲି ଚାଲିକରି ଗଲେ କୌଣସି ଗାଡ଼ି ଫାଡ଼ି ଏସବୁ ଚାଲି ଚାଲିକି ଗଲେ ଅନ୍ୟମାନେ ସବୁ ନିତ୍ୟାନ୍ତ ସବୁ ହୋଇଥିଲେ ତାଙ୍କର କେତେଜଣ ପାର୍ଶ୍ୱଙ୍କୁ କହିଥିଲେ ଖବର ଦେଇଥିଲେ ଏ କଥା ଆଉ କେହି ଜାଣିନଥିଲେ କେବଳ ସେଇ 3-4 ଜଣ ଜାଣିଥିଲେ ଯାଇକରି ସେଇଠି ନେଲେ କେଶବ ଭାରତୀଙ୍କ ଠାରୁ କେଶବ ଭାରତୀ ହେଉଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସୁଛନ୍ତି ମାୟାବାଦୀ ଧାରାରେ କିନ୍ତୁ ତାଙ୍କଠୁ ନେଲେ ସନ୍ନ୍ୟାସ ଗ୍ରହଣ କଲେ କିନ୍ତୁ ସନ୍ନ୍ୟାସ ନାମ ନେଲେ ନାହିଁ ସନ୍ନ୍ୟାସ ଗ୍ରହଣ କଲେ ନାମ ନେଲେ ବ୍ରହ୍ମଚାରୀ ନାମ ଶ୍ରୀକୃଷ୍ଣ ଚୈତନ୍ୟ ନେଲେ ନାହିଁ ବ୍ରହ୍ମଚାରୀ କ'ଣ ସନ୍ନ୍ୟାସ ନାମ ନେଲେ ନାହିଁ ତେଣୁ ଏହିଭଳି ଭାବରେ ସନ୍ନ୍ୟାସ ଗ୍ରହଣ କରିକି ସେ ଚାଲିଲେ ବୃନ୍ଦାବନ ଅଭିମୁଖେ ଚାଲିଥିଲେ ସନ୍ନ୍ୟାସୀମାନଙ୍କର ଗୋଟେ ମନ୍ତ୍ର ରହିଛି ସନ୍ନ୍ୟାସୀମାନେ ସେ ମନ୍ତ୍ରକୁ ପାଠ କରିଥିଲେ ତାଂସ୍ତା ପରାତ୍ମନିଷ୍ଠା ଅଧ୍ୟାସିକ ପୂର୍ବ ସମୀ ମହର୍ଷି ଅନ୍ତରିଷ୍ୟାମି ଦୁରନ୍ତ ପାରମ ତମୋ ମୁକୁନ୍ଦାଙ୍ଗୀ ସେବ ଏଇ ଏଇ ମନ୍ତ୍ରଟି ସନ୍ନ୍ୟାସୀ ଜଣେ ଥିଲେ ଅବନ୍ତୀର ଉଜ୍ଜୟିନୀର ଏକାଦଶୀ ସ୍କନ୍ଧ 23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସିଏ ଏଇ ମନ୍ତ୍ରକୁ ପାଠ କରିକି ଭିକ୍ଷା କରୁଥିଲେ କିନ୍ତୁ ମହାପ୍ରଭୁ ମଧ୍ୟ ସେହିଭଳି ଭାବରେ ମନ୍ତ୍ର ପାଠ କଲେ ଏତାଂଶ ଆସ୍ଥା ଏ ପରାତ୍ମ ନିଷ୍ଠା ମୁଁ ସେଇ ଭଗବାନ ପାଖରେ ମୋର ଆସ୍ଥା ରହିଛି ତାଙ୍କ ପାଖରେ ନିଷ୍ଠା ରହିଛି ପରମାତ୍ମା ପାଖରେ ଅଧ୍ୟାସିତ ପୂର୍ବ ତମେ ମହର୍ଷି ନେଇ ତାଙ୍କ ପାଖରେ ପୂର୍ବ ମହର୍ଷିମାନେ ମଧ୍ୟ ସବୁ ତାଙ୍କ ପାଖରେ ଆଶ୍ରୟ ନେଇଥିଲେ ଏବଂ ମୁଁ ମଧ୍ୟ ଅହଂ ତରିଶ୍ୟାମି ଦୁରନ୍ତ ପାରମ ଏ ଭବସାଗର ଯେଉଁଟା କେହି ପାର ହୋଇପାରିବେ ନାହିଁ ମୁଁ କିନ୍ତୁ ପାର ହୋଇଯିବି ତମ ମୁକୁନ୍ଦାଙ୍ଗ୍ରି ନିଷେବ ଏବ ମୁକୁନ୍ଦାଙ୍ଗ୍ରି ଭଗବାନ ମୁକୁନ୍ଦଙ୍କର ଅଙ୍ଗ୍ରି ପାଦପଦ୍ମକୁ ସେବା କରିକିରି ମୁଁ ପାର ହୋଇଯିବି ଏଇଭଳି ଭାବରେ ଶ୍ଳୋକଟିର ମନ୍ତ୍ର ଅର୍ଥ ହେଉଛି ଏଇଭଳି ଭାବରେ ମହାପ୍ରଭୁ ଶ୍ଳୋକ ନେଇକି ଯାଉଥିଲେ ବୃନ୍ଦାବନ ଅଭିମୁଖେ ଯାଉଥିଲେ ତାଙ୍କ ସାଙ୍ଗେ ନିତ୍ୟାନନ୍ଦ ପ୍ରଭୁ ଆଉ କେତେଜଣ ଥିଲେ ତେଣୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଘୁରେଇ ଦେଲେ ବାଟ ବୃନ୍ଦାବନ ଘାଟକୁ ଆଗରେ ଥିଲେ କେତେଜଣ ଯାଉଥିଲେ ମହାପ୍ରଭୁ ଯାଉଛନ୍ତି ଭାବ ବେଶ ଯାଉଛନ୍ତି ଏଇଭଳି ଭାବରେ ଏଇ ମନ୍ତ୍ରଟିକୁ ଆବୃତ୍ତି କରି ଯାଉଛନ୍ତି ଭାବ ବେଶରେ ବୃନ୍ଦାବନ ଯିବି ଏଇଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁ ଆଗୁଆ ପଳାଇଯାଇକି କେତେଜଣ ପିଲା ଗାଈ ଯୋଗୁଁ ଥିଲେ ଗାଈ ଯୋଗୁଁ ଯୋଗାଡ଼ ଥିଲେ ସବୁ ଗାଈ ଚରୁଥିଲେ ଚରୁଥିଲେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ କହିଲେ ଦେଖ ଏ ସନ୍ନ୍ୟାସୀ ଜଣକ ଆସୁ ନୂତନ ସନ୍ନ୍ୟାସୀ ତା ପୂର୍ବରୁ ସନ୍ନ୍ୟାସୀ ହୋଇନଥିଲେ ଗୃହସ୍ଥ ଆଶ୍ରମରେ ଥିଲେ ସନ୍ନ୍ୟାସ ନେଲେ ବାନପ୍ରସ୍ତ ବି ନେଇନାହାନ୍ତି ଗୃହସ୍ଥରୁ ଏକାଥରେ ଡାଇରେକ୍ଟ ସନ୍ନ୍ୟାସ ସନ୍ନ୍ୟାସ ଯେଉଁ ନେଲେ 24 ବର୍ଷ ଯୁବକ ବୟସ 24 ବର୍ଷରେ ନେଲେ ସନ୍ନ୍ୟାସ ଯେଉଁ ଆସୁଛନ୍ତି ସୁନ୍ଦର ଦେଖାଯାଉଛନ୍ତି ରୂପ ସୁବର୍ଣ୍ଣ ରୂପ ତାଙ୍କର ସୁବର୍ଣ୍ଣ ମାନେ ହେମାଙ୍ଗୋ ସୁବର୍ଣ୍ଣ ଭଳି ରଙ୍ଗ ତାଙ୍କର ରହିଛି ଏବଂ ସେ ଯେତେବେଳେ ପଚାରିବେ ତୁମକୁ ବୃନ୍ଦାବନକୁ ରାସ୍ତା କେଉଁ ପଡ଼େ ତୁମେ ଦେଖିଦେବ ଏଇପଟ ଗୋଟେଟା ପଟେ ଦେଖିଦେବ ତେଣୁ ମହାପ୍ରଭୁ ଯେତେବେଳେ ଆସୁଛନ୍ତି ଭାବ ବେଶରେ ଦେଖିଲେ ଗାଈମାନଙ୍କୁ ଦେଖିଲେ ଗାଈମାନେ ଦେଖିଲେ ବୃନ୍ଦାବନର ପରିବେଶ ମାନେ ପଡ଼ିଲା ତାଙ୍କର ଭଗବାନଙ୍କୁ ଗୋଚାରଣ କରୁଥିଲେ ଆମେ ଯେଉଁ ସବୁ ଉପରବେଳା ଶୁଣୁଛୁ ଗୋଚାରଣ ଲୀଳା ଭଗବାନ ସେଇ ଲୀଳା କରୁଥିଲେ ଭଗବାନଙ୍କ ଲୀଳା ହେଉଛି ଏଇଭଳି ଭାବେ ଲକ୍ଷ୍ମୀ କ'ଣ ଚିନ୍ତାମଣି ପ୍ରକାଶ ବୃକ୍ଷ ଲକ୍ଷ୍ୟାଭୂତେଷୁ ସୁରଭି ରହିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସତସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି ତାଙ୍କର ଧାମ ହେଉଛି ଚିନ୍ତାମଣି ଆମର ଯେଉଁ ଭୂମି ତାଙ୍କର ସେ ଧାମ ହେଉଛି ଚିନ୍ତାମଣି ପ୍ରସ୍ତରେ ତିଆରି ଚିନ୍ତାମଣି କହିଲେ ଯାହା ଚିନ୍ତା କରି ପ୍ରାପ୍ତ ହୋଇଯିବେ ଚିନ୍ତାମଣି ପ୍ରକାର ସଦ୍ମସୁ କଳ୍ପବୃକ୍ଷ ସେଠିକାର ବୃକ୍ଷ ହେଉଛି କଳ୍ପବୃକ୍ଷ ଯାହା ଚାହିଁବେ ତାହା ପ୍ରଦାନ କରିବେ ଲକ୍ଷାଭୂତି ଲକ୍ଷ ଲକ୍ଷ ଗାଈକୁ ସେ ପାଳନ କରନ୍ତି ସେଠି ଏବଂ ଶତସହସ୍ର ହଜାର ହଜାର ଲକ୍ଷ ଲକ୍ଷ ଲକ୍ଷ୍ମୀ ତାଙ୍କର ସେବା କରନ୍ତି ଭୟ ସମ୍ଭ୍ରମରେ ମନ ଇଚ୍ଛା ସେବା କରିପାରିବେ ନାହିଁ ଭୟରେ କେତେବେଳେ ବିଦା କରି ଯାପଡ଼ା ସମ୍ଭ୍ରମରେ ସେବା କରନ୍ତି ସେ ଗୋବିନ୍ଦଙ୍କୁ ମୁଁ ଭଜନ କରୁଛି ସେଇ ମହାପ୍ରଭୁ ସେ ଯେଉଁ ଅଭିମାନଙ୍କୁ ଯେତେବେଳେ ଦେଖିଦେଲେ ତାଙ୍କର ମନେ ପଡ଼ିଲେ ଗଲା ବୃନ୍ଦାବନ କଥା ଆଉ ଗୋପାଳ ବାଳକମାନେ ଦେଖିଲେ ତାଙ୍କ ସାଙ୍ଗମାନଙ୍କ କଥା ମନେ ପଡ଼ିଗଲା ପଚାରିଲେ ପିଲାମାନେ ଏଠି ବୃନ୍ଦାବନ କେଉଁପଟେ ବାଟ ନା ଏଇପଟେ ଯେଉଁପଟେ ଆସିଥିଲେ ସେଇପଟେ ପଟେ ଯା ବୁଲେଇଦେଲେ ବାଟ ମାନେ ପୁଣି ନବଦ୍ୱୀପକୁ ଯିବେ ସେଇଭଳି ବାଟ ଦେଖେଇଦେଲେ ଚୌରାହା ସବୁ ରହିଛି ନା ଚୌରାହାରେ କେଉଁପଟେ ଯିବାକୁ ପଡ଼ିବ ଜଣାପଡ଼ିବ ନାହିଁ ଏଇଭଳି ଭାବରେ ସେ ଦେଖେଇଦେଲେ ଯେଉଁ ବାଟଟା ଯେଉଁପଟେ ପୁଣି ସେ ପ୍ୟାକ୍ କରିବେ ନବଦ୍ୱୀପକୁ ଚାରିପଟେ ରାସ୍ତା ଅଛି ତେଣୁ ମହାପ୍ରଭୁ ଆସିଲେ ନିତ୍ୟାନନ୍ଦଙ୍କୁ ଖବର ଦେଇଦେଲେ ଅଦ୍ୱୈତାଚାର୍ଯ୍ୟଙ୍କୁ ଅଦ୍ୱୈତାଚାର୍ଯ୍ୟଙ୍କୁ ଖବର ଦେଇଦେଲେ ମହାପ୍ରଭୁ ଯାଉଛନ୍ତି ତାଙ୍କ ପାଇଁ ସେ ବ୍ୟବସ୍ଥା କର ତାଙ୍କର କିଛି ବସ୍ତ୍ରବସ୍ତ ନାହିଁ କିଛି ନାହିଁ ଯାଇଛନ୍ତି କିଛି ନାହିଁ ତାଙ୍କ ପାଖରେ ସବୁ ବ୍ୟବସ୍ଥା ଭଗବାନ କ'ଣ ରହିଛି ଯାହାକୁ ସମସ୍ତଙ୍କୁ ଯାହାର ଯାହା ଆବଶ୍ୟକତା ପ୍ରଦାନ କରୁଛନ୍ତି ସେ ଭଗବାନ ତାଙ୍କର କ'ଣ ଦରକାର ନେଇକି ଧୋଇକି ନେଇକି ଯିବେ ନା କ'ଣ ଯାହା ବି ହଉ ଏଇଭଳି ଭାବରେ ମହାପ୍ରଭୁ ଆସି ପହଞ୍ଚିଗଲେ ଗଙ୍ଗା ନଦୀ ପାର ହେଇକି ସେ ଭାବୁଛି ଯମୁନା ପାର ହେଇଗଲି ବୃନ୍ଦାବନ ଆସିକରି ପଚାରି ଦେଖିଲି ଅଦ୍ୱୈତ ଚାରିଟି ଦେଖିକି ପଚାରୁଛନ୍ତି ଭାବ ବେଶ କହୁଛନ୍ତି ଅଦ୍ୱୈତ ତମେ କ'ଣ ଏଠି ବୃନ୍ଦାବନରେ ନା ଆପଣ ଯେଉଁଠି ସେଇଠି ବୃନ୍ଦାବନ ଏ ଗଙ୍ଗା ନଦୀରେ ଗୋଟେ ପଟେ ଗଙ୍ଗା ଗୋଟେ ପଟେ ଯମୁନା ରହିଛନ୍ତି ଏଇଭଳି ଭାବରେ ତାଙ୍କୁ ନେଇଗଲେ ଶାନ୍ତିପୁରକୁ ନେଇଗଲେ ଅଦ୍ୱୈତ ଚାରିଟି ତାଙ୍କ ଗୃହକୁ ନେଇକରି ସେଠି ସବୁ ଭକ୍ତମାନେ ଆସି ତାଙ୍କୁ ସବୁ ତାଙ୍କ ସହିତ ସଙ୍ଗ କଲେ ମା ମଧ୍ୟ ଆସିଲେ ତାଙ୍କୁ ସବୁ ଦେଖା କଲେ କିଛି ଦିନ ରହିଲେ ସେଠି ସଂକୀର୍ତ୍ତନ ଇତ୍ୟାଦି ହେଲା ଭଗବାନ ସଂକୀର୍ତ୍ତନ ଇତ୍ୟାଦି ହେଲା ଏବଂ ତାହାପରେ ମାଆଙ୍କ ମା କହିଲେ ତୁମେ ଆଉ ବୃନ୍ଦାବନ ଯାଅ ନା ତୁମେ ନବଦ୍ୱୀପ ନୀଳାଚଳକୁ ଯାଅ ନୀଳାଚଳ ନବଦ୍ୱୀପ ପାଖାପାଖି ତେଣୁ ମୁଁ ସବୁ ଖବର ପାଇବି ତୁମେ ଏଇଠି ରୁହ କହିକିରି ନୀଳାଚଳ ଆସିଲେ ନିତ୍ୟାନନ୍ଦ ପ୍ରଭୁ ଆସିଲେ ତାଙ୍କ ସହିତ ଚନ୍ଦ୍ରଶେଖର ଆଚାର୍ଯ୍ୟ ତାଙ୍କ ମଉସା ଆସିଲେ ଏ ମୁକୁନ୍ଦ ମୁକୁନ୍ଦ ଜଣେ ଭକ୍ତ ଯିଏକି ବହୁତ ସୁନ୍ଦର ଭାବରେ ଧ୍ୟାନ କରନ୍ତି ମୁକୁନ୍ଦ ସଞ୍ଜୟ ଆଦି ଯେଉଁ ରହିଛି ନା ଆମେ ବୋଲୁଛୁ ସନ୍ଧ୍ୟାବେଳେ ଗାନ କରନ୍ତି ସେ ଆସିଥିଲେ ତିନି ଜଣ ଆସିଥିଲେ ମହାପ୍ରଭୁଙ୍କ ସାଙ୍ଗରେ ମହାପ୍ରଭୁ ଆସୁଛନ୍ତି ନବଦ୍ୱୀପରୁ ଟ୍ରେନ୍ ଫ୍ରେନ୍ ବସ୍ ଫସ୍ ଅନ୍ୟ କହୁଛନ୍ତି ନାହିଁ ଚାଲି ଚାଲିକି ଆସୁଛନ୍ତି କୀର୍ତ୍ତନ କରିକିରି ଆସୁଛନ୍ତି ଭାବ ବେଶରେ ଯେଉଁ ଗୋଟେ ବାଟୁ ଘଟାଣି ଯିବା ପରେ ସେ ଗୋଟେ ଦିନ ଚାଲିଯାଉଥିଲା ଏଭଳି ଭାବରେ ଭାବ ବେଶରେ କୀର୍ତ୍ତନ କରୁଥିଲେ କୀର୍ତ୍ତନ ତ କରୁଥିଲେ ନୃତ୍ୟ କରୁଥିଲେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଅପୂର୍ବ ସୁନ୍ଦର ସନ୍ନ୍ୟାସୀ ମହାପ୍ରଭୁ କାହିଁକି ସନ୍ନ୍ୟାସୀ ନେଲେ ଏସବୁ ଲୀଳା ସବୁ ରହିଛି କାହିଁକି ନେଲେ ସନ୍ନ୍ୟାସ ଯେତେବେଳେ ମହାପ୍ରଭୁ ଯେତେବେଳେ ଏଇ ରାଧାକୃଷ୍ଣ ତତ୍ତ୍ୱକୁ ପ୍ରକାଶ କରୁଥିଲେ ସେତେବେଳେ ରାଧାରାଣୀଙ୍କର ତତ୍ତ୍ୱକୁ ପ୍ରକାଶ କରୁଥିଲେ ସେତେବେଳେ ସବୁମାନେ ଯେଉଁମାନେ ପାଠୁଆ ସାଙ୍ଗ ଥିଲେ ନବଦ୍ୱୀପ ନିମାଇ ପଣ୍ଡିତ ସହିତ ପାଠ ପଢ଼ୁଥିଲେ ତାଙ୍କର ସାଙ୍ଗମାନେ ସେ କହିଲେ ତୁମେ କ'ଣ ଏମିତି ତୁମ ପାଗଳ କ'ଣ ହେଇଗଲ ଯେତେବେଳେ ମହାପ୍ରଭୁ ଯାଇକରି ଆସିଲେ କ'ଣ ଗୟାରୁ ଆସିଥିଲେ ଗୟାକୁ ଯାଇଥିଲେ ସେଠି ଯେଉଁ ରହିଛନ୍ତି ଈଶ୍ୱରପୁରୀଙ୍କ ସହିତ ଦେଖା ହେଲା ତାଙ୍କର ଦୀକ୍ଷା ଗ୍ରହଣ କଲେ ସେତେବେଳେ ଆସିଲା ପରେ ତାଙ୍କର ଭାବ ବଦଳିଗଲା ତାହା ପୂର୍ବରୁ ସେ ବିଦ୍ୟା ଲୀଳା କରୁଥିଲେ ବିଦ୍ୟା ଗ୍ରାମାର ଇତ୍ୟାଦି ବ୍ୟାକରଣ ଇତ୍ୟାଦି ପାଠ କରୁଥିଲେ ବହୁତ କଥା ସବୁ ରହିଛି କିନ୍ତୁ ତାହାପରେ ତାଙ୍କର ଭାବ ବଦଳିଗଲା ଖାଲି ରାଧା ରାଧା ଗୋପି ଗୋପି ହେଲେ ତାଙ୍କ ସାଙ୍ଗ ବାଳକମାନେ ତୁମେ କୃଷ୍ଣ ନ କହିକି ରାଧା ରାଧା କାହିଁକି କହୁଛ ଏଇଭଳି ଭାବରେ ତ କହିଲେ ମହାପ୍ରଭୁଙ୍କର କ୍ରୋଧ ଆସିଲା ତାଙ୍କ ବାଡ଼ିଆ ପାଇଁ ବସିଲେ ବାଡ଼ିଆ ପାଇଁ ଯେତେ ବସିଲେ ସେ ପଳେଇଗଲେ ପଳେଇଗଲେ ତାଙ୍କ ସବୁ ସାଙ୍ଗ ସବୁ ଏକଜୁଟ ହେଇକରି କହିଲେ ନିମାଇ ତା'ର ମୁଣ୍ଡ ଖରାପ ହେଇଗଲାଣି ପାଗଳ ହେଇଗଲାଣି ବ୍ରାହ୍ମଣକୁ ବାଡ଼ିବା ପାଇଁ ଆସିଛି ଆଉ ନେକ୍ସଟ ଟାଇମ୍ ଯଦି କରିବା ସବୁ ନିଶ୍ଚିତ ପଡ଼ିବା ଏଇଭଳି ଭାବରେ ମହାପ୍ରଭୁଙ୍କର ଖବର ପାଇଲେ ମହାପ୍ରଭୁ ଚିନ୍ତା କଲେ ମୁଁ ଆସିଲି ଜଗତକୁ ଉଦ୍ଧାର କରିବା ପାଇଁ ଆଉ ସେମାନେ ତ ମୋତେ ଅପମାନ କରିବେ କ'ଣ ସେମାନେ ଉଦ୍ଧାର ହେବେ ତେଣୁ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ ସନ୍ନ୍ୟାସ ସେଥିପାଇଁ ନେଇଗଲେ ସନ୍ନ୍ୟାସ ସମସ୍ତଙ୍କୁ ଉଦ୍ଧାର କରିବେ ମହାପ୍ରଭୁଙ୍କ ଲୀଳା ତେଣୁ ମହାପ୍ରଭୁ ଏଇଭଳି ଭାବରେ ଆସୁଛନ୍ତି ସମଗ୍ର ନବଦ୍ୱୀପରେ ଆସୁଛନ୍ତି ଜଳେଶ୍ୱର ପରିସର ଦେଇକି ସେମିତି ଆସୁଛନ୍ତି ବାଲେଶ୍ୱର ପରିସର ଏଇପରି ଦେଇକି ଆସୁଛନ୍ତି ଓଡ଼ିଶାକୁ ଆସୁଛନ୍ତି ପୁରୀକି ଆସିବେ ସେ ରାସ୍ତା ରହିଛି ସେଇ ରାସ୍ତାରେ ଆସୁଛନ୍ତି ବାଟ ସାରା ଯେତେ ସବୁ ଅଛନ୍ତି ପାଖରେ ସବୁ ଘର 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 ସବୁ ରହିଛି ଲୋକ ପାଖରେ ସବୁ ଅଛନ୍ତି ଏ କୀର୍ତ୍ତନ ଦେଖି ଅପୂର୍ବ କୀର୍ତ୍ତନ ଦେଖି ଆନନ୍ଦ ଦେଇକି ସେମାନେ ମଧ୍ୟ ତାଙ୍କ ସବୁ କୀର୍ତ୍ତନ କରୁଛନ୍ତି ଆରେ କୃଷ୍ଣ ଆରେ କୃଷ୍ଣ 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 ଆରେ ହରେ ହରେ ରାମ ରାମ ଏ ମନ୍ତ୍ର ଶାସ୍ତ୍ରରେ ଥିଲେ କିନ୍ତୁ ସେ ଶାସ୍ତ୍ର ଥିଲେ ମଧ୍ୟ ସେ ମହାପ୍ରଭୁ ଆସିକି ସେ ମନ୍ତ୍ରକୁ ପ୍ରକାଶ କଲେ ଶାସ୍ତ୍ରରେ ତା ପୂର୍ବରୁ ଥିଲେ, କିନ୍ତୁ କଳିଯୁଗର ଯେଉଁ ଯୁଗ ଧର୍ମ ନାମ କୀର୍ତ୍ତନ ଏଇଟା ଲୋକମାନେ ଜାଣିନଥିଲେ। କିଏ କାଳୀ ପୂଜା କରୁଥିଲେ, କିଏ ଅନ୍ୟ ଦେବଦେବୀମାନେ ପୂଜା କରୁଥିଲେ, କିଏ କ'ଣ ପୂଜା କରୁଥିଲେ, ଭଗବାନ କ'ଣ ଲୋକମାନେ ଜାଣିନଥିଲେ। ଏଇଭଳି ଭାବରେ ଅବସ୍ଥା ହୋଇଯାଇଥିଲା। ତେଣୁ ଯାହା ହଉ, ମହାପ୍ରଭୁ ଆସିକି ସଂକୀର୍ତ୍ତନ ଏକ ପିତରୁ ଚୈତନ୍ୟ ପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ ଏବଂ ଚୈତନ୍ୟ ମହାପ୍ରଭୁ, ଏଇ ଦୁଇ ଜଣ ହେଉଛି ସଂକୀର୍ତ୍ତନର ଦୁଇ ଜଣ ପିତା। ସଂକୀର୍ତ୍ତନ ଆରମ୍ଭ କରିଥିଲେ ସଂକୀର୍ତ୍ତନ ଏକ ପିତରୁ। ତେଣୁ ମହାପ୍ରଭୁଙ୍କ ସବୁ ଲୀଳାରେ ସବୁ ଭାଗ ନେଇକିରି ଆନନ୍ଦ ଉତ୍ସବରେ ସବୁ ଆସିଛନ୍ତି। ଏଇଭଳି ଭାବରେ ଗୋଟେ ପରେ ଗୋଟେ ସ୍ଥାନ ଆସୁଛନ୍ତି, ରାତି ସନ୍ଧ୍ୟାବେଳେ ବିଶ୍ରାମ ନେଉଛନ୍ତି, ଗୋଟେ ବିଶ୍ରାମ ସେଠି କୀର୍ତ୍ତନ କରୁଛନ୍ତି। ଏଇଭଳି ଭାବରେ ହେଇକିରି ଆସିଲେ, ଆସିକିରି ପହଞ୍ଚିଗଲେ ଓଡ଼ିଶାରେ, ପହଞ୍ଚିଗଲେ ଓଡ଼ିଶାରେ ଯେତେବେଳେ ପହଞ୍ଚିଗଲେ ବାଲେଶ୍ୱର ପହଞ୍ଚିଗଲେ, ବାଲେଶ୍ୱର ରେମୁଣା, ରେମୁଣା ଦର୍ଶନ କଲେ। ରେମୁଣା ଗୋପୀନାଥ ମନ୍ଦିର ରହିଛନ୍ତି, ଗୋପୀନାଥ ମନ୍ଦିର ଯେଉଁଟା ମାଧବ ମନ୍ଦିରକୁ ଯାଇଥିଲେ ସେଠିକି, ଗୋପୀନାଥ ତାଙ୍କ ନାମ ଥିଲା ଗୋପୀନାଥ, କିନ୍ତୁ ମାଧବେନ୍ଦ୍ରପୁର ଯେତେବେଳେ ଆସିଲେ, ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ଭକ୍ତ, ସେ ମାଧବେନ୍ଦ୍ରପୁରୀଙ୍କର ଶିଷ୍ୟ ହେଉଛନ୍ତି ଈଶ୍ୱରପୁରୀ, ଈଶ୍ୱରପୁରୀଙ୍କ ଶିଷ୍ୟ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ। ମାଧବେନ୍ଦ୍ରପୁର ଯେତେବେଳେ ଗଲେ ସେ ମନ୍ଦିରକୁ, ସେ ମନ୍ଦିରରେ ଭଗବାନ ପାଖରେ ଲାଗୁଥିଲା କୋଡ଼ୁଆ, ଲାଗୁଥିଲା କ୍ଷୀର, ଅମୃତ କେଳି, କ୍ଷୀର ଆମ କ୍ଷୀର ଲାଗୁଛି ବର୍ତ୍ତମାନ, ଅମୃତ କେଳି ଲାଗିବ, କେଳି ଲାଗୁଥିଲା କ୍ଷୀରକୁ ଏଭଳି ଭାବେ କ୍ଷୀରା କରିଦେଉଥିଲେ, ଲାଗିଥିଲା ଅପୂର୍ବ ସ୍ୱାଦ ସବୁ ରହିଛି। ଏଇ ମାଧବେନ୍ଦ୍ରପୁର ଚିନ୍ତା କଲେ, ଏଇ ଯେତେବେଳେ ମହାପ୍ରଭୁ ଆସୁଛନ୍ତି ସେଇଠି ଯେତେବେଳେ ଦର୍ଶନ କଲେ ଗୋପୀନାଥ ମନ୍ଦିର, ସେଇ ସମୟରେ ମହାପ୍ରଭୁ ଏଇ କଥାଟି କହିଥିଲେ, ଏ ଲୀଳାଟି କହିଥିଲେ। ମାଧବେନ୍ଦ୍ରପୁର ଯେତେବେଳେ ଆସିଲେ ସେଠି ଯେତେବେଳେ ଦେଖିଲେ ମାଧବେନ୍ଦ୍ର ଭଗବାନ ପାଖରେ ଲାଗୁଛି କ୍ଷୀରା ଅମୃତ କେଳି ଲାଗୁଛି, ଚିନ୍ତା କରିଦେଲେ, ସେ କାହାକୁ ମାଗନ୍ତି ନାହିଁ କିଛି, କାହାକୁ ମାଗନ୍ତି ମୋତେ ଖାଇବାକୁ ଦିଅ ଭୋକରେ, ଅଯାଚିତ ବୃତ୍ତି ତାଙ୍କର, କାହାକୁ ମାଗିବେ ନାହିଁ, ଭଗବାନ ବ୍ୟବସ୍ଥା କରିବେ, କାହିଁକି କାହାକୁ ମାଗିବେ, ସେ ଭଗବାନ ବ୍ୟବସ୍ଥା, ନିଜେ ଭଗବାନ ନେଇକି କ୍ଷୀର ଦିଅନ୍ତି, ମାଧବେନ୍ଦ୍ର କ୍ଷୀରଟା ପିଇଦେ, ଗାଡ଼ି ଖାଇ ନାହୁଁ, ଏତେ ଭଗବାନ ଭକ୍ତ ବତ୍ସଳତା, ସେ ବହୁତ ପିଲା ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ସେଠି ମାଧବେନ୍ଦ୍ର ଚିନ୍ତା କଲେ, ଭଗବାନ ଅମୃତ କେଳି ଆରେ ସ୍ୱାଦଟା କିଭଳି, ଚିନ୍ତା କରିଦେଲା ମାନେ ତାଙ୍କର ଆସିଗଲା ଗୋଟେ ଅପରାଧ ହୋଇଗଲା, କାରଣ ଭଗବାନ ଭୋଗ ଲାଗିନାହିଁ, ସେ ଚିନ୍ତା କରିଦେଲେ କିଭଳି ଟେଷ୍ଟ, ତେଣୁ ସେ ପଳେଇଗଲେ। କିନ୍ତୁ ଭଗବାନ ତାଙ୍କ ପାଇଁ ଚୋରି କରି ରଖିଲେ, କ୍ଷୀର ଚୋରି ସହିତ ନାଁ ହେଲା ତାଙ୍କର କ୍ଷୀର ଚୋରା ଗୋପୀନାଥ, ଏ ଲୀଳାଟି ତମେ କହିବା ନାହିଁ, କାରଣ ସବୁ ସମୟ ପଳେଇଯିବ। ତେଣୁ ଏଇଭଳି ଭାବରେ ସେ ଲୀଳାଟି ବର୍ଣ୍ଣନା କଲେ ମହାପ୍ରଭୁ, ବର୍ଣ୍ଣନା କରିକି ତାପରେ ପୁଣି ଆସିଲେ, ଆସିକରି ବାଟରେ କଟକ ପଡ଼ିଗଲା, କଟକରେ ଥିଲେ ସାକ୍ଷୀ ଗୋପୀନାଥ, ସାକ୍ଷୀ ଗୋପୀନାଥ ଯିଏକି ବୃନ୍ଦାବନରେ ଥିଲେ, ସାକ୍ଷୀ ଗୋପାଳ, ଗୋପୀନାଥ ନୁହେଁ, ସେ ଗୋପାଳ, ସାକ୍ଷୀ ଗୋପାଳ, ସେ ସାକ୍ଷୀ ଦେଇଥିଲେ। ବଡ଼ ବିପ୍ର ଏବଂ ସାନ ବିପ୍ର ଦୁଇ ଜଣ ବ୍ରାହ୍ମଣ ଯାଇଥିଲେ ବୃନ୍ଦାବନ ପରିକ୍ରମା ବୁଲୁଥିଲେ, ସେଇ ଲୀଳାଟିକୁ ମୋତେ କହିବା ନାହିଁ, ଏଇ ଲୀଳାଟିକୁ ନିତ୍ୟାନନ୍ଦ ପ୍ରଭୁ କହିଲେ କଟକରେ, ସାକ୍ଷୀ ଭଗବାନ ଦେଲେ, ସାକ୍ଷୀ ଯାହା ପାଇଁ ଆସିଥିଲେ, ବଡ଼ ବିପ୍ର କହିଥିଲେ ମୋ ଝିଅକୁ ମୁଁ ଦେବି କେତେ, କିନ୍ତୁ ଯେତେବେଳେ ଫେରିଲେ ତାଙ୍କ ପିଲାମାନେ ମନା କଲେ, ନା ସେଇଟା ଅଲଗା ଘଣ୍ଟା ତାକୁ କ'ଣ ଦେବା ଆମ ଝିଅକୁ, ଏଭଳି ଭାବରେ କହିକି ବହୁତ ଗଣ୍ଡଗୋଳ ଗଣ୍ଡଗୋଳ ହେଲା। ସବୁ ସାନ ବିପ୍ର ଗଲେ ପୁଣି ବୃନ୍ଦାବନକୁ, ସେ ଥିଲେ ବିଦ୍ୟାନଗରୀ, ଦାକ୍ଷିଣାତ୍ୟରେ ରହିଥିଲେ ବିଦ୍ୟାନଗରୀ, ସେଠୁ ପୁଣି ଗଲେ ଏବଂ ଭଗବାନ ଆସିଲେ ସେ ସାକ୍ଷୀ ଦେବା ପାଇଁ, ହଁ ତୁ କହିଥିଲୁ ତୋ ଝିଅକୁ ଦେବା ପାଇଁ, ତେଣୁ ତାଙ୍କ ବିବାହ ହେଲେ, ଏସବୁ ବହୁତ ଘଟଣା, ବଡ଼ ବଡ଼ କଥା ରହିଛି। ତେଣୁ ଏଇଭଳି ଭାବରେ ସେ ସାକ୍ଷୀ ଗୋପାଳ ସେଠି ଥିଲେ, ତାଙ୍କ ନାଁ ହେଇଗଲା ସାକ୍ଷୀ ଗୋପାଳ, ଗୋପାଳ ଥିଲେ ଆମର ଯେଉଁ ଉତ୍କଳ ରାଜା ଯେଉଁ ଯାଇଥିଲେ ଦକ୍ଷିଣକୁ ରାଜ୍ୟ ଜୟ କରିବା ପାଇଁ, ସେହି ସମୟରେ ସେ ଗୋପାଳଙ୍କୁ ଘିନି ଆସିଥିଲେ, ଗୋପାଳକୁ ଆଣିକରି ରଖିଥିଲେ ପୁରୀରେ, ହଁ ଏ ତ ଚୋର ବଜେ ପ୍ରସିଦ୍ଧ ନବନୀତ ଚୋର, ତେଣୁ ଜଗନ୍ନାଥ ଖାଦ୍ୟକୁ ଚୋରି କରିବା ଆରମ୍ଭ କଲେ। ଜଗନ୍ନାଥ ଏବଂ ଗୋପାଳଙ୍କର ଗଣ୍ଡଗୋଳ ହେଲା, ପ୍ରେମ ବିବାହ ତାକୁ କୁହାଯାଏ। ଜଗନ୍ନାଥ କହିଲେ, ରାଜା କହିଲେ ଶୀଘ୍ର ଏ ଚୋରକୁ ନେଇଠୁ, ନହେଲେ ମୋର ସେ ଖାଦ୍ୟ ସବୁ ଖାଇଦେଉଛି। ତେଣୁ ରାଜା ଆଣିକି ତାଙ୍କୁ କଟକରେ ରଖିଥିଲେ, ରାଜା ସେ କଟକରେ ରହୁଥିଲେ 1510 ମିଶା କଥା ତା ପୂର୍ବରୁ। ତେଣୁ ସେହି ସମୟରେ ନିତ୍ୟାନନ୍ଦ ପ୍ରଭୁ ଏଇ ଲୀଳାଟିକୁ ବର୍ଣ୍ଣନା କଲେ, ଏଇ ବହୁତ ଭକ୍ତମାନେ ଆସି ପହଞ୍ଚିଗଲେ, ଭଗବାନ ଯେଉଁ ରହିଛନ୍ତି କେତେ କ'ଣ ନ ହେବ, ହଜାର ହଜାର ଭକ୍ତ ଆସି ପହଞ୍ଚି ଯାଉଛନ୍ତି, ଭଗବାନଙ୍କ ସଙ୍ଗ ଲାଭ କରୁଛନ୍ତି, କ'ଣ ଛୋଟିଆ କଥା, ତାଙ୍କର ସୌଭାଗ୍ୟ ଉଦୟ ହେଲା, ମହାପ୍ରଭୁଙ୍କର ସାଙ୍ଗ, ମହାପ୍ରଭୁଙ୍କ ଦର୍ଶନ କଲେ, ମହାପ୍ରଭୁ ସଙ୍ଗ କଲେ। ଏହିଭଳି ଭାବରେ ମହାପ୍ରଭୁ ସାଙ୍ଗରେ ଯାଉଥାଏ, ବହୁତ ବାଟରେ ଯାଉଥାନ୍ତି, ମନ୍ଦିରରେ ଫେରିକି ଆସୁଥାନ୍ତି। ଏହିଭଳି ଭାବରେ ସୀତାରାମ କ'ଣ ମାନ୍ୟ କି। ତେଣୁ ଆସିକରି ପହଞ୍ଚିଗଲେ ପୁରୀରେ ଜଗନ୍ନାଥ ଯେଉଁ ରହିଛନ୍ତି, କେଉଁଠି ଯେଉଁ ରହିଛନ୍ତି, ଚନ୍ଦନପୁର ଯେଉଁ ରହିଛି ଆମର ଭାର୍ଗବୀ ନଦୀ, ଏଇଟାକୁ ଦଣ୍ଡଭଙ୍ଗା ଲୀଳା ବୋଲି କୁହାଯାଏ। ଦଣ୍ଡଭଙ୍ଗା ମହାପ୍ରଭୁଙ୍କ ଦଣ୍ଡକୁ ସେଇଠି ଭଙ୍ଗା ହେଲା, ଦଣ୍ଡ ଧରିକି ଆସିଥିଲେ ମହାପ୍ରଭୁ। ଏବଂ ସେଇଠି ରହିଛନ୍ତି ଗୋଟେ ଶିବ ମନ୍ଦିର ରହିଛନ୍ତି, ସେଠି ଯାଇଥିଲେ ଦର୍ଶନ କରିବା ପାଇଁ, ନଦୀ ପାହାଡ଼ କି ଦର୍ଶନ କରିକିରି କୀର୍ତ୍ତନ ଫୀର୍ତ୍ତନ କରିକି ଆସିଲେ, ସେଇଠି ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଦଣ୍ଡ ଭାଙ୍ଗି ଦେଇଥିଲେ। ଏ ଦଣ୍ଡଭଙ୍ଗା ଲୀଳା ରହିଛି। ଦଣ୍ଡଭଙ୍ଗା ଲୀଳା ହେଉ ପରମ ଗମ୍ଭୀର, ସେଇ ବୁଝେ ଦୁହାଁ ପାଦ ଭକ୍ତି ଯାହାର ଧୀର। ଏ ଦଣ୍ଡଭଙ୍ଗା ଲୀଳା ହେଉଛି ବହୁତ ଗଭୀର ଲୀଳା, ପରମ ଗମ୍ଭୀର, ଖାଲି ଗଭୀର ନୁହଁ, ପରମ ଗମ୍ଭୀର ଲୀଳା। ଇଏ ନିତ୍ୟାନନ୍ଦ ପ୍ରଭୁ ଏବଂ ଚୈତନ୍ୟ ମହାପ୍ରଭୁଙ୍କ ପାଦ ପଦ୍ମ ଯାହାର ଭକ୍ତି ଧୀର, ସେଇଟା ବୁଝିପାରିବେ, ଆମେ ବୁଝିପାରିବା ନାହିଁ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ଯାଉଛନ୍ତି, ବାଟରେ ମନେ ପଡ଼ିଲା ମୋର ଦଣ୍ଡ ଦେ, ନିତ୍ୟାନନ୍ଦ କହିଲେ ନିତ୍ୟ ମୋର ଦଣ୍ଡ ଦିଅ, ନିତ୍ୟାନନ୍ଦ ନା ଆପଣ ଦଣ୍ଡ ଭାଙ୍ଗିଗଲା ନା କେମିତି, ନା ଆପଣ କୀର୍ତ୍ତନ କରୁଛନ୍ତି ପଡ଼ିଗଲେ ମୁଁ ପଡ଼ିଗଲି ସେ ଭାଙ୍ଗିଗଲା ଦଣ୍ଡ ଭାଙ୍ଗି ତିନି ଖଣ୍ଡ ହେଇଗଲା, ତିନି ଖଣ୍ଡ ସେ ଦଣ୍ଡକୁ ସେଠି ଭାଙ୍ଗି ସେଇ ସ୍ଥାନ ସେଇଟା ଦଣ୍ଡଭଙ୍ଗା ଲୀଳା ସେଠି ରହିଛି ବର୍ତ୍ତମାନ ଆମର ଏଠି ରହିଛି। ତେଣୁ ଏଇଭଳି ଭାବରେ ମହାପ୍ରଭୁ କ୍ରୋଧ ପ୍ରକାଶ କରି କହିଲେ ତୁମେ ଶୀଘ୍ର ଯାଅ, ତୁମେ ଆଗରେ ଯାଅ ନା ମୁଁ ଆଗରେ ଯିବି, ମୋର ଏକମାତ୍ର ସମ୍ପତ୍ତି ଥିଲା ସେ ଦଣ୍ଡ, ତୁମେ ତାକୁ ଭାଙ୍ଗିଦେଲ, ଆଉ ମୋ ସାଙ୍ଗେ ତୁମ ସାଙ୍ଗେ ଯିବି ନାହିଁ, ଏଇଭଳି ଭାବରେ କହିଲେ। ତେଣୁ ନିତ୍ୟାନନ୍ଦ ପ୍ରଭୁ କହିଲେ ଆପଣ ଆଗରେ ଯାଆନ୍ତୁ ଆଉ। ମହାପ୍ରଭୁ ବଡ଼ ବଡ଼ ପାହାଣ୍ଡ ପକେଇ ଚାଲିଗଲେ, ଚାଲିଗଲେ ଯାଇ ପହଞ୍ଚିଗଲେ। ଅଠ ନଡ଼ାରେ ଭଗବାନଙ୍କର ନୀଳ ଚକ୍ର ଦେଖାଯାଉଛି, ନୀଳ ଚକ୍ରେ ହେ ଦେଖ ଉଡ଼ୁଛି ବନା ପତିତ ପାବନ ନାମଟି ଯାର ନା। ନୀଳ ଚକ୍ର ଦେଖି ଭଗବାନଙ୍କ ଆବେଶ ଆସିଲା, ଧାଇ ଧାଇ ପଳେଇଗଲେ, ଯାଇ ପହଞ୍ଚିଗଲେ ଜଗନ୍ନାଥ ମନ୍ଦିର। ଯେତେବେଳେ ପ୍ରବେଶ କରିଗଲେ ଜଗନ୍ନାଥ ଆଉ ଜଗନ୍ନାଥ ରୂପରେ ରହିପାରିଲେ ନାହିଁ, ତେଣୁ ସେ ଶ୍ୟାମ ସୁନ୍ଦର ରୂପରେ ତାଙ୍କୁ ଦେଖା, ଇଏ ରାଧା ଭାବରେ ଅଛନ୍ତି, ତେଣୁ ଜଗନ୍ନାଥ ତାଙ୍କୁ ରାଧା ଭାବରେ ଦେଖିଲେ, ଚୈତନ୍ୟ ମହାପ୍ରଭୁ ଉପରେ ଦେଖିଲେ, ରାଧା ଭାବରେ ଦେଖିଲେ, ତେଣୁ ନିଜର ଶ୍ୟାମ ସୁନ୍ଦର ରୂପ ପ୍ରକାଶ ପାଇଗଲା ବୋଲି ଧାରୀ ମରଲି। ଶ୍ୟାମ ସୁନ୍ଦର ରୂପ ଦେଖା ଦେଖିଦେଲେ ଯେତେବେଳେ ମହାପ୍ରଭୁ, ହଁ ମୋର ଶ୍ୟାମ ସୁନ୍ଦର କହି ଧାଇଁ ଯାଇକି ମୂର୍ଚ୍ଛା ହେଇକି ପଡ଼ିଗଲେ, ଆଉ ସେଠି ଯେଉଁ ବ୍ରାହ୍ମଣ ମାନେ ଥିଲେ ପିଟିବା ପାଇଁ ଆରମ୍ଭ କଲେ। ସେହି ସମୟରେ ରାଧା ଥିଲେ ପ୍ରତାପ ବୃଦ୍ଧଦେବ, ପ୍ରତାପ ବୃଦ୍ଧଦେବଙ୍କର ପଣ୍ଡିତ ଥିଲେ, ତାଙ୍କର ବିଦ୍ୱାନ ପଣ୍ଡିତ ଯିଏ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ଯିଏକି ହେଉଛନ୍ତି ଦେବତାମାନଙ୍କ ଗୁରୁ ବୃହସ୍ପତି, ସିଏ ମହାପ୍ରଭୁଙ୍କ ଲୀଳାରେ ଭାଗ ନେବା ପାଇଁ ଆସିଥିଲେ। ସିଏ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଉପରେ ଆସିଥିଲେ, ସେ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଥିଲେ, କିନ୍ତୁ ଆଙ୍କୁ ଦେଖିକିରି ଜାଣିପାରିଲେ ମହାପୁରୁଷଙ୍କ ଲକ୍ଷଣ ରହିଛି 32 ଲକ୍ଷଣ, ତେଣୁ ତାଙ୍କୁ ମନା କଲେ, ନିଷେଧ କଲେ, ତାଙ୍କୁ ତାଙ୍କ ଲୋକମାନଙ୍କୁ ଲଗେଇକି ନେଇଗଲେ ତାଙ୍କର ଯେଉଁ ଜଗନ୍ନାଥ ମନ୍ଦିରରୁ ଯେଉଁ ସିଂହଦ୍ୱାରରୁ ସ୍ୱର୍ଗଦ୍ୱାରକୁ ଗଲାବେଳେ ଯେଉଁ ବାଟରେ ଡାହାଣ ପଟେ ପଡ଼ିବ ଶ୍ୱେତ ଗଙ୍ଗା, ସେଠି ଗଙ୍ଗାଦେବୀ ଅଛନ୍ତି, ଶ୍ୱେତ ଗଙ୍ଗା ଗଙ୍ଗା ମାତାଙ୍କ ମଠ ସେଠି ରହିଛି, ସେଇଠି ରହୁଥିଲେ ସେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ତେଣୁ ତାଙ୍କର ଗୃହକୁ ନେଇଗଲେ, ସେଠି ତାଙ୍କୁ ଶୁଶ୍ରୂଷା ଇତ୍ୟାଦି କଲେ। ତାପରେ ତାଙ୍କର ଯେଉଁ ଅନୁଗାମୀମାନେ ସବୁ ଆସୁଥିଲେ, ଅନୁଗାମୀମାନେ ଆସି ଯଦି ଜଗନ୍ନାଥ ମନ୍ଦିର ଦର୍ଶନ କଲେ, ଜଗନ୍ନାଥଙ୍କର ଦର୍ଶନ କଲା ପରେ ତାଙ୍କର ଦେଖା ହେଲା ଗୋପୀନାଥ ଆଚାର୍ଯ୍ୟ, ଏ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏବଂ ଗୋପୀନାଥ ଆଚାର୍ଯ୍ୟ ମୁଁ ଶୁଣାଭିଣୀ, ତେଣୁ ଗୋପୀନାଥ ଆଚାର୍ଯ୍ୟ ଖବର ପାଇଥିଲେ, ତେଣୁ ତାଙ୍କୁ ନେଇଗଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଗୃହକୁ ନେଇଗଲେ, ସେଇଠି ମହାପ୍ରଭୁ ପଡ଼ିଛନ୍ତି, ମୂର୍ଚ୍ଛା ହେଇକି ପଡ଼ିଛନ୍ତି, ତେଣୁ ତାଙ୍କ କର୍ଣ୍ଣରେ କହିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ କହିବାରୁ ମହାପ୍ରଭୁ ନେଇଲେ, କରିଲେ ଏଭଳି ଭାବ କଥା ରହିଛି। ତେଣୁ କର୍ଣ୍ଣରେ କହିବାର ସେ ଉଠିଲେ ଡିଆଁ ମାରିଲି ଗୋଟେ ହୁଙ୍କାର କରି ଗର୍ଜନ କଲେ ମହାପ୍ରଭୁ। ତେଣୁ ଏହିଭଳି ଭାବରେ ତାଙ୍କ ପୁରୀରେ ରହିଲେ 24 ବର୍ଷ କାଳ ସେଠି ରହିଲେ, 1510 ମସିହାରୁ 1534 ପର୍ଯ୍ୟନ୍ତ 24 ବର୍ଷ କାଳ ସେଠି ରହିଲେ। 6 ବର୍ଷ ବିଭିନ୍ନ ସ୍ଥାନକୁ ଗଲେ, ଉତ୍ତରକୁ ଗଲେ, ଦକ୍ଷିଣକୁ ଗଲେ, ସବୁଆଡ଼କୁ ଗଲେ, ଭାରତ ସାରା ଏଇ ଭଗବାନଙ୍କ ନାମ ପ୍ରଚାର କଲେ, ଏବଂ ଆଉ 6 ବର୍ଷ ବିଭିନ୍ନ ଲୀଳା ରହିଲେ। 12 ବର୍ଷ କାଳ ଗମ୍ଭୀରା ଭିତରେ ଯେଉଁ ରହିଛି ଆପଣ ଗଲେ, ସେ ରାସ୍ତାରେ ଗଲେ ବାମପଟେ ରହିବ ଗମ୍ଭୀରା ମଠ, ତାକୁ କୁହାଯାଏ ରାଧାକାନ୍ତ ମଠ, ରାଧାକାନ୍ତ ମନ୍ଦିର ସେଇଠି ଅଛନ୍ତି, ରାଧାକାନ୍ତ ସେଇଠି ଅଛନ୍ତି, ଏବଂ ସେଇଠି ସେ ରହୁଥିଲେ 24 ବର୍ଷ, ସେ ପାଖାପାଖି 12 ବର୍ଷ କାଳ ସେ ଗୃହ ଭିତରେ ରହିଲା, କୁଆଡ଼େ ଗଲେ ନାହିଁ, ଅନ୍ତରଙ୍ଗ ଏଇଟା ଅନ୍ତଲୀଳା। ଆଜି ଅନ୍ତଲୀଳାରେ ଆମେ ଉପକ୍ରମଣିକା ଦେଇଦେଲେ, ଗୋଟିଏ ଶ୍ଳୋକ କହିବା ପାଠ
ତେଣୁ ଏହିଭଳି ଭାବରେ ସେଠି ଗାଁର ଅନ୍ତଲୀଳାରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ପ୍ରଥମେ ମଙ୍ଗଳା ଅନ୍ତଲୀଳାରେ ଭଗବାନ ପ୍ରାର୍ଥନା କରିଛନ୍ତି, ତାଙ୍କ ବିଷୟରେ ବର୍ଣ୍ଣନା କରିବା, ତାଙ୍କର କୃପା ନହେଲେ କ'ଣ ବର୍ଣ୍ଣନା କରିପାରିବା। ତେଣୁ ପ୍ରଥମ ଶ୍ଳୋକରେ କହୁଛି, ପଙ୍ଗୁଂ ଲଙ୍ଘ ଦେଶ ଇଳଂ ମୁକ ମାବତେ ସୁଦିମ ଯତ୍କୃପା ତମଂ ବନ୍ଦେ କୃଷ୍ଣ ଚୈତନ୍ୟମୀଶ୍ୱରଂ। ଆମେ ଯେଉଁ କହୁଛେ ଏଇଟା ହେଉଛି ମୁକଂ କରନ୍ତି ବାହାଚା ଅଳଙ୍ଗରେ ଶ୍ରୀ ଶ୍ରୀଧର ସ୍ୱାମୀଙ୍କର ବ୍ୟାଖ୍ୟା। ପ୍ରଥମ ଭାଗବତ ପ୍ରଥମ ଶ୍ଳୋକରେ ସେ ଯେଉଁ ଟୀକାରେ ଶ୍ରୀଧର ସ୍ୱାମୀଙ୍କ ଟୀକାରେ ସେଇଥିରେ ସେ ଏ ଶ୍ଳୋକଟି କହିଛନ୍ତି। ତେଣୁ ଏହିଭଳି ଭାବରେ ଆମେ ସେମାନେ ପାଠ କରି ମୁକଂ କରନ୍ତି ବାହାଚା ଅଳଙ୍ଗ ପଙ୍ଗୁଂ ଲଙ୍ଘାଇତେ ଗିରିଂ ଯତ୍କୃପା ତମଂ ବନ୍ଦେ ଶ୍ରୀ ଗୁରୁ ଦିନତାରିଣୀ ପରମାନନ୍ଦ ମାଧବ। ତେଣୁ ଇଏ ମଧ୍ୟ କୃଷ୍ଣଦାସ କବିରାଜ ଗୋସ୍ୱାମୀ ପ୍ରଥମ ଶ୍ଳୋକରେ ଏଇଟା କହିଲେ, ପଙ୍ଗୁ ପଙ୍ଗୁ ଲଙ୍ଘାଇତେ ଶୈଳମ। ପଙ୍ଗୁ ପଙ୍ଗୁ କିଏ? ଆମେ ଯେଉଁମାନେ ଚାଲିପାରୁନାହାନ୍ତି ପଙ୍ଗୁ, ଆମର ଇସ୍କନକୁ କୁହାଯାଏ ଅନ୍ଧ ପଙ୍ଗୁ ନାୟ। ଇସ୍କନକୁ ପ୍ରଭୁପାଦ ମହାରାଜ କହିଛନ୍ତି ଅନ୍ଧ ପଙ୍ଗୁ ନାୟ। ଆମେ ହେଉଛୁ ପଙ୍ଗୁ, ଭାରତୀୟମାନେ ପଙ୍ଗୁ, ଆଉ ପାଶ୍ଚାତ୍ୟ ଜଗତର ଲୋକମାନେ ହେଉଛନ୍ତି ଅନ୍ଧ। ଆମେ କାହିଁକି ପଙ୍ଗୁ ହେଇଯାଇଛେ ନା? ଭାରତ ଯେଉଁ ରହିଲା ବ୍ରିଟିଶମାନଙ୍କ ଅଧୀନରେ ରହିଲା, ତା ପୂର୍ବରୁ ଯେଉଁ ରହିଛନ୍ତି ମୋଗଲମାନେ, ଏମାନେ ସବୁ ମୁସଲମାନ ମାନେ ସବୁ ଆମ ଦେଶକୁ ଆକ୍ରମଣ କରିକି ଆମକୁ ସବୁ ଦୁର୍ବଳ କରିଦେଇଥିଲେ, ପଙ୍ଗୁ କରିଦେଇଥିଲେ। ପାଶ୍ଚାତ୍ୟ ଜଗତରେ ଏତେ ଧନ ସବୁ ରହିଛି, ସେ ଧନରେ ସବୁ ଅନ୍ଧ ହେଇଯାଇଥିଲେ। କିନ୍ତୁ ଅନ୍ଧ ବ୍ୟକ୍ତି ଜାଣିପାରିବେନି ବାଟ କେଉଁ ପଟେ ଯିବାକୁ ପଡ଼ିବ, ଆଉ ପଙ୍ଗୁ ବ୍ୟକ୍ତି ଚାଲିପାରିବେନି ବାଟ ଜାଣିଲେ ମଧ୍ୟ ଚାଲିପାରିବେ ନାହିଁ, କିନ୍ତୁ ଦୁଇ ଜଣ ମିଶିଗଲେ ଚାଲିପାରିବା ଆରମ୍ଭରେ। ଅନ୍ଧ ଉପରେ ପଙ୍ଗୁ ବସିବ ଏବଂ ପଙ୍ଗୁ ବାଟ ତ ଏ ଆଗରେ ଚାଲ, ଏଇପରି ଚାଲ କହିକି ତ ଚଲେଇବ ପଙ୍ଗୁ ଅନ୍ଧକୁ। ଏଇଭଳି ଭାବରେ ଆମର ଇସ୍କନକୁ କହିଲେ ଅନ୍ଧ ପଙ୍ଗୁ ନ୍ୟାୟ। ଏଇଭଳି ଭାବେ କଥା ସବୁ ରହିଛି, ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି। ତେଣୁ ପଙ୍ଗୁ ସେ କ'ଣ ଚାଲି ବାଟ ଚାଲିପାରିବ ନା, ଗିରିକି କ'ଣ ଲଙ୍ଘନ କରିବ, ପାହାଡ଼ କେମିତି ଡେଇଁବ, କିନ୍ତୁ ଭଗବାନ କୃପାରେ ସେ କରିପାରିବ। ଏଠି କହୁଛନ୍ତି ପଙ୍ଗୁ ଲଙ୍ଘାଇତେ ଶୈଳମ ମୁକ ମାବତେ ସୁତିମ। ମୁକ କଥା କହିପାରୁନାହିଁ, ମୁକ ବ୍ୟକ୍ତି କଥା କହିପାରୁନାହିଁ, କିନ୍ତୁ ଭଗବାନ ଯଦି କୃପା ହେବ ସେ ଆବର୍ତ୍ତେ ସ୍ମୃତିମ ଶାସ୍ତ୍ରକୁ ଅଧ୍ୟୟନ କରିବ, ଶାସ୍ତ୍ର ପାଠ କରିବେ। ସେ ଯିଏ ମୁକ କଥା କହିପାରୁନାହିଁ ସେ ଶାସ୍ତ୍ର ଅଧ୍ୟୟନ କରିବେ, ଶାସ୍ତ୍ର ପାଠ କରିବେ ମହାପ୍ରଭୁ କୃପାରେ। ଯତ୍ କୃପା ତମଂ ବନ୍ଦେ, ଯାହାଙ୍କର କୃପାରୁ ଏଭଳି ହେଇପାରିବ ତାଙ୍କୁ ମୁଁ ବନ୍ଦନା କରୁଛି। କୃଷ୍ଣ ଚୈତନ୍ୟ ଈଶ୍ୱର, ସେ ଈଶ୍ୱର ସେ ସ୍ୱୟଂ ଭଗବାନ ଈଶ୍ୱର। ପାଞ୍ଚ ଦଶ ମିନିଟ୍ କଥା ସାରିଲେ ହେବ ନା କ'ଣ, କେମିତି କେତେ କ'ଣ କରିବା? ପଇଁଚାଳିଶ, ଠିକ୍ ଅଛି, ସେଥିରେ ପଇଁଚାଳିଶ କଥା ବନ୍ଦ କରିବା। ତେଣୁ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି, ଦୁର୍ଗମେ, ଆମେ ସବୁବେଳେ ଏଇଟା କହୁଛୁ, ଦୁର୍ଗମେ ପଥିମେନ୍ଦ୍ରସ୍ୟ ସ୍କଳତ୍ପାଦ ଗତି ମୁହୁ ସ୍ୱକୃପାଦସ୍ତିଦାନେନ ସନ୍ତ ସନ୍ତୁ ଅବଲମ୍ବନମ୍। ଏ ପାଥ ପଥ ହେଉଛି ଦୁର୍ଗମ ପଥ। ଦୁର୍ଗମ ପଥ କହିଲେ ନ୍ୟାସନାଲ ହାଇୱେ ନୁହଁ, ରାସ୍ତା ଜାଣିନି, ଜଙ୍ଗଲ ଭିତରେ ରାସ୍ତା କିଛି ନାହିଁ, ଜଣାପଡ଼ିବ ନାହିଁ କେଉଁପଟେ ରାସ୍ତା କ'ଣ, କିଛି ଦୁର୍ଗମ ଜାଣିହେବ ନାହିଁ କେଉଁପଟେ ରାସ୍ତା, ଏବଂ ଦୁର୍ଗମ ରାସ୍ତା ହେଉଛି ଦୁର୍ଗମ, ଆଉ କେହି ଲୋକ ନାହାନ୍ତି ପଚାରିବ ଆଗେ ଏଇପଟେ ଆଗରେ ପଡ଼ିବ, ସମ୍ବଲପୁର ପଡ଼ିବ ବା ଆଗରେ ବୁର୍ଲା ପଡ଼ିବ, କି ରାସ୍ତା ନାହାନ୍ତି ଲୋକ ଦେଖିବା ପାଇଁ, ଦୁର୍ଗମ ପଥ। ଆଉ ଇଏ ହେଉଛନ୍ତି ଅନ୍ଧ, ଆଗରେ ମଧ୍ୟ ଆଖି ଥାଆନ୍ତା ଏପଟେ ରାସ୍ତା ଏପଟେ ଚାଲା ବାଟ ଦେଇକି ଯାଇଥାନ୍ତେ, ଆଖି ନାହିଁ ଅନ୍ଧ। ଦୁର୍ଗମ ପ୍ରଥମେ ଅନ୍ଧସ୍ୟ ଏବଂ ଆହୁରି କ'ଣ ନା ସ୍କଳତ୍ ପାଦ ଗତି ମୁହୁ, ପ୍ରତି ମୁହୂର୍ତ୍ତରେ ପାଦ ସ୍କଳିତ ହୋଇଯାଉଛି, କାଦ ସବୁ ରହିଛି, କାଦ ରାସ୍ତା ଗଲା ମାନେ ପାଦ ସ୍କଳନ ହୋଇଯାଉଛି। ଦୁର୍ଗମେ ପ୍ରତିମେ ଅନ୍ଧସ୍ୟ ସ୍କଳତ୍ ପାଦ ଗତି ମୁହୁ ସ୍ୱକୃପା ଦୃଷ୍ଟି ଦାନେନ। କିନ୍ତୁ ଜଣେ ଯଦି କୃପା ଦୃଷ୍ଟି ଦେବେ, ସନ୍ଥ ଭକ୍ତ ଯେଉଁମାନେ ଭଗବାନ ଭକ୍ତ ଯେଉଁମାନେ ସେମାନେ ଦେବେ ବାଡ଼ି ଦେବେ, ନେ ବାଡ଼ି ଧ କହି ତାଙ୍କୁ ବାଟ ବତେଇଦେବେ, ସନ୍ତ ସନ୍ତୁ ଅବଲମ୍ବନମ୍। ତେଣୁ ଏହିଭଳି ଭାବରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ସାଧୁ ସମାଜକୁ ପ୍ରାର୍ଥନା କରୁଛନ୍ତି, ସେ ସନ୍ଥ ଆମକୁ ଦୃଷ୍ଟି କୃପାପୂର୍ବକ ଦୃଷ୍ଟି ପ୍ରଦାନ କରନ୍ତୁ, ଯାହାଫଳରେ କି ଆମେ ଏ ଦୁର୍ଗମ ରାସ୍ତାକୁ ପାର ହେବା, ଭଗବାନ ପାଖକୁ ଯିବା ପାଇଁ ଯେଉଁ ରାସ୍ତା ରହିଛି
କିନ୍ତୁ ଜଣେ ଜାଣିପାରିବନି ସେ ରାସ୍ତା। ତେଣୁ ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି। ତାପରେ କହୁଛନ୍ତି ଶ୍ରୀ ରୂପ ସନାତନ ଭଟ୍ଟ ରଘୁନାଥ ଶ୍ରୀଜୀବ ଗୋପାଳ ଭଟ୍ଟ ଦାସ ରଘୁନାଥ ଏଛେ ଗୁରୁର କରୁ ଚରଣ ବନ୍ଦନ ଯାହା ଏତେ ବିଘ୍ନ ନାଶ ଅଭୀଷ୍ଟ ପୁରାଣ। ତେଣୁ ଇଚ୍ଛ ଗୋସ୍ୱାମୀ ଷଡ଼ ଗୋସ୍ୱାମୀ ରୂପ ରୂପ ଗୋସ୍ୱାମୀଙ୍କର କଥା ଏଠି ବର୍ଣ୍ଣନା କରାଯିବ। ଆମର ଧାରା ହେଉଛି ରୂପାନୁକ ଧାରା, ଚୈତନ୍ୟ ମହାପ୍ରଭୁଙ୍କ ଧାରା, ଆମେ ଯେଉଁ ଆସିଛେ ଧାରା ଏ ରୂପ ଗୋସ୍ୱାମୀ ସବୁ ନିର୍ଣ୍ଣୟ କରିଛନ୍ତି କେଉଁଭଳି ଭାବରେ କେମିତି କ'ଣ କରିବା, କେମିତି ବର୍ଣ୍ଣନ କରିବା, ଏ ରୂପାନୁକ ଧାରା ବୋଲି ଏଇଟାକୁ କୁହାଯାଏ। ଯଦି ଛଅ ଗୋସ୍ୱାମୀ ରହିଛନ୍ତି କିନ୍ତୁ ଆମର ଧାରାଟାକୁ ସନାତନ ଧାରା ବା ଭଟ୍ଟ ନୂଆ ଧାରା ଏସବୁ କୁହାଯାଏ, ରୂପାନୁକ ଧାରା ବୋଲି କୁହାଯାଏ। ରୂପ ଗୋସ୍ୱାମୀ ଏ ବାଟ ବତେଇଛନ୍ତି, ଆମ ଧାରାଟା ହେଉଛି ରୂପା ରୂପନୁଗ ଯେଉଁଭଳି ରୂପା ଗୋସ୍ୱାମୀ ଯେଉଁଭଳି ଭାବରେ କହିଛନ୍ତି, ଆମେ ସବୁଦିନ ସକାଳେ ଭକ୍ତିର ସହମତି ସେମିତି ପାଠ କରୁଛେ, ବର୍ତ୍ତମାନ ପରଶୁତ ମାସ ପାଇଁ ବନ୍ଦ ଅଛି କିନ୍ତୁ ତଥାପି ତାଙ୍କୁ ପ୍ରାର୍ଥନା କରୁଛେ। ଏବଂ ଇଏ ସେଇ ରୂପ ଗୋସ୍ୱାମୀଙ୍କର ଯେଉଁ ବହୁତ କାର୍ଯ୍ୟ ରଚନା କରିଛନ୍ତି, ମହାପ୍ରଭୁ ତାଙ୍କୁ ଦଶ ଦିନରେ ସବୁ ଜ୍ଞାନ ଦେଇଦେଇଥିଲେ। ପ୍ରୟାଗରେ ରହିଛି ଦଶାସନ୍ନତ ଘାଟ ରହିଛି, ସେଇଠି ମହାପ୍ରଭୁ ତାଙ୍କୁ ଦଶ ଦିନରେ ଶିକ୍ଷା ଦେଇଛନ୍ତି, ସବୁ ଏତେ ଜ୍ଞାନ ଦେଇଥିଲେ, ଏତେ ଶାସ୍ତ୍ର ରଚନା କରିଛନ୍ତି ଆମ ଜୀବନରେ ପଢ଼ିପାରିବା ନାହିଁ। ଯେତିକି ଶାସ୍ତ୍ର ସବୁ ରଚନା କରିଛନ୍ତି ଆମ ଜୀବନରେ ପଢ଼ିବା ସାଧ୍ୟ ସୌଭାଗ୍ୟ ମିଳିବ କି ନାହିଁ କହିହେବ ନାହିଁ। ବିଶେଷ ଭାବରେ ମହାପୁରୁଷ ରୂପ ଗୋସ୍ୱାମୀ ଯେତେବେଳେ ଆସିଥିଲେ ଓଡ଼ିଶାକୁ ମହାପୁରୁଙ୍କ ସହ ଦେଖା କରିବା ପାଇଁ, ସେ ଗୋଟେ ରଚନା ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଥିଲେ, କାବ୍ୟ ଗୋଟେ ରଚନା କରିଥିଲେ ଭଗବାନଙ୍କର ବୃନ୍ଦାବନ ଲୀଳା, ମଥୁରା ଲୀଳା, ଦ୍ୱାରକା ଲୀଳା ବର୍ଣ୍ଣନା କରୁଥିଲେ। ସେହି ସମୟରେ ଯେତେବେଳେ ସେ ଆସିଲେ ବାଟରେ ପଡ଼ିବା କଥା, ଆସିବ ସେ କଥା ବାଟରେ ଗୋଟେ ରହିଛି ସତ୍ୟଭାମାପୁର ରହିଛି, ଓଡ଼ିଶାରେ ଗଲାବେଳେ ପଡ଼ିବ ସେଟା ସତ୍ୟଭାମାପୁର, ସେ ସତ୍ୟଭାମାଙ୍କର ଜନ୍ମସ୍ଥାନ ବୋଲି କୁହାଯାଏ। ସତ୍ୟଭାମା ସତ୍ୟଭାମା ହେଉଛନ୍ତି ଆଙ୍କର ନା ସତ୍ୟଜିତଙ୍କର କନ୍ୟା ଥିଲେ, ତେଣୁ ଯାହା ବି ହେଉ ସତ୍ୟଭାମା ବୋଧେ ତାପରେ ଆସିଥିବେ, କ'ଣ ଲୀଳା ତାଙ୍କର ହେଇଥିବ, ସତ୍ୟଭାମାପୁର ନାମ ହେଇଛି। ଏ ସତ୍ୟଭାମା ତାଙ୍କୁ ସେଇଠି କହିଲେ, ସ୍ୱପ୍ନରେ କହିଲେ, ତୁ ଯେଉଁ ଲେଖୁଛୁ ଭଗବାନଙ୍କ କାବ୍ୟ ଲେଖୁଛୁ, ଅଲଗା ଅଲଗା ମୋତେ ଅଲଗା କରିକି ଲେଖିବୁ। ବୃନ୍ଦାବନରେ ଭଗବାନ ବୃନ୍ଦାବନ ଲୀଳା ରହିଛନ୍ତି, ବୃନ୍ଦାବନରେ ଗୋପୀମାନଙ୍କ ଲୀଳା ଏବଂ ମଥୁରା ଏବଂ ଦ୍ୱାରକା ଲୀଳା ହେଉଛି ଅଲଗା, ସତ୍ୟଭାମାଙ୍କ ଲୀଳା ହେଉଛି ଦ୍ୱାରକାର ଲୀଳା, ତେଣୁ ଅଲଗା ଅଲଗା କରିକି କହିଥିଲେ, ସେଇଟାକୁ ସେଥିପାଇଁ ଲେଖିଲେ। ଏଇଟା ହେଉଛି ବିଦଗ୍ଧ ମହାଦେବ ରଳିତ ମହାଦେବ, ଏଇ ନାଟକ ଦୁଇଟି ରଚନା କରିଛନ୍ତି, ଆମ ଜୀବନରେ ପଢ଼ିପାରିବେ କି ନାହିଁ, କିନ୍ତୁ ଏହି ଅଧ୍ୟାୟରେ ବିଦଗ୍ଧ ମହାଦେବ ଏବଂ ଲଳିତ ମହାଦେବର କେତେ କେତେ ଶ୍ଳୋକ ରହିଛି ଆମେ ପଢ଼ିବା, ଏତିକି ଆମେ ଶୁଣିପାରିବା, ଆଉ କିଛି ନ ଶୁଣିଲେ ମଧ୍ୟ କିଛି ଆମେ ଏତିକି ମଙ୍ଗଳାଚରଣ ଇତ୍ୟାଦି କେତେଟି ସେତିକି ଶ୍ଳୋକ ଶୁଣିବା ଆମ ସୌଭାଗ୍ୟ ମିଳିଲା, କେତେ ଦିନ ଆମେ କହିବା ଆବଶ୍ୟକ କହିପାରୁନାହିଁ, ଯେତେବେଳେ ସୁବିଧା ଆମେ କହିବା ଏଇଟା। ଏଇଭଳି ଭାବରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଛନ୍ତି ରୂପ ଗୋସ୍ୱାମୀ ଏହି ଅଧ୍ୟାୟରେ। ତେଣୁ ଏଇ ଛଅ ଗୋସ୍ୱାମୀଙ୍କର ଏଇ ଛଅ ଗୁରୁର କରୁ ଚରଣ ବନ୍ଦନ, କବିରାଜ ଗୋସ୍ୱାମୀ ଏଇ ଛଅ ଜଣ ଗୁରୁଙ୍କୁ ପ୍ରଣାମ କରିକରି ଯାହା ହେଉଛି ବିଘ୍ନ ନାଶ ଅଭୀଷ୍ଟ ପୂରଣ, ତାଙ୍କର କୃପାରୁ ଆମର ଯେଉଁ ବିଘ୍ନ ସବୁ ରହିଛି ବା ଭକ୍ତି ମାର୍ଗରେ ଯେଉଁ ବିଭିନ୍ନ ସବୁ ଭକ୍ତିର ବିଘ୍ନ ରହିଛି, ଅସୁବିଧା ରହିଛି, ଏସବୁ ଦୂର ହେଇଛି, ବିଘ୍ନ ନାଶ ଏବଂ ଅଭୀଷ୍ଟ ପୂରଣ, ଆମର ଯେଉଁ ଅଭୀଷ୍ଟ ରହିଛି ଭଗବାନ ପ୍ରାପ୍ତ ହେବା, ଭଗବତ ପ୍ରେମ ପ୍ରାପ୍ତ ହେବା, ସେଇଟା ଆମେ ପ୍ରାପ୍ତ ହେବା। ଏହିଭଳି ଭାବରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାଙ୍କୁ ପ୍ରାର୍ଥନା କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଯଦି ଜଣେ ଜଗତର କଲ୍ୟାଣ ସାଧନ ନିମନ୍ତେ ଇଚ୍ଛା କରେ ତେବେ ସେ ଦେଖିବାକୁ ପାଇବ ଯେ ଗର୍ଦ୍ଧବ ଶୁକର ସଦୃଶ ଅନେକ ନୀଚ ଚେତନା ବିଶିଷ୍ଟ ବ୍ୟକ୍ତି ତାର ପଥରେ ପ୍ରତିବନ୍ଧକ ସୃଷ୍ଟି କରିବେ। ଏହିସବୁ ପ୍ରତିବନ୍ଧକ ସବୁ ରହିଛି, କେଉଁମାନେ ପ୍ରତିବନ୍ଧକ କରିବେ ନା, ଯେଉଁ ଗର୍ଦ୍ଧ ଆଉ ଘୁଷୁରୀମାନେ ଭଳି ବ୍ୟକ୍ତିମାନେ ପ୍ରତିବନ୍ଧକ କରିବେ, ତାହା ସ୍ୱାଭାବିକ। କିନ୍ତୁ ଯଦି ଜଣେ ଉକ୍ତ ଷଡ଼ ଗୋସ୍ୱାମୀଙ୍କର ପାଦ ପ୍ରଥମରେ ଶରଣାପନ୍ନ ହୁଏ ତେବେ କୃପାର୍ଥ ଗୋସ୍ୱାମୀଗଣ ନିଶ୍ଚିତ ଭାବେ ସେହି ଭଗବତ ଭକ୍ତଙ୍କୁ ସୁରକ୍ଷା ପ୍ରଦାନ କରିବେ। ଯେଉଁମାନେ ସମଗ୍ର ବିଶ୍ୱରେ କୃଷ୍ଣ ଚେତନ ଆନ୍ଦୋଳନର ପ୍ରସାର କରୁଛନ୍ତି ସେମାନେ ବାଧା ବିଘ୍ନର ସମ୍ମୁଖୀନ ହେବା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ। ତଥାପି ଯଦି ଆମେ ଷଡ଼ ଗୋସ୍ୱାମୀଙ୍କର ପାଦ ପ୍ରତିମାରେ ଶରଣାପନ୍ନ ହୋଇ ସେମାନଙ୍କ କୃପା ପ୍ରାର୍ଥନା କରିବା ତେବେ ଆମର ସମସ୍ତ ବାଧା ବିଘ୍ନ ଦୂରୀଭୂତ ହୋଇଯିବ। ଏବଂ ଆମମାନଙ୍କର ଦିବ୍ୟ ଭାଗବତ ସେବା କାଂକ୍ଷା ପୂରଣ ହେବ। ଏ କୃଷ୍ଣ ଚୈତନ୍ୟ ପ୍ରଚାର ଆମେ ଯଦିଓ ଏଠି କୃଷ୍ଣ ଚୈତନ୍ୟ ପ୍ରଚାର କରୁଛେ, ଏ ରଘୁନନ୍ଦନ ଧାମ ଛୋଟିଆ ଜାଗା, ଛୋଟିଆ ବୁଲାର ଗୋଟେ ସାଇଫୋନ ନିକଟରେ ଗୋଟିଏ ଛୋଟିଆ ଜାଗା, କିନ୍ତୁ ଫେସବୁକ୍ ମାଧ୍ୟମରେ ସାରା ପୃଥିବୀରେ ବର୍ତ୍ତମାନ ପ୍ରସାରିତ ହେଉଛି, ଯିଏ ଚାହିଁବେ ଦେଖିପାରିବେ, ସାରା ପୃଥିବୀରେ ଅଛି ପ୍ରସାରିତ ହେଉଛି। ଏ ସଡ଼କ ଗୋସ୍ୱାମୀଙ୍କ କୃପାରୁ ଏଇଟା ସମ୍ଭବ ହେଉଛି। ତେଣୁ ଆମର ସମୟ 5 ମିନିଟ୍ ଡେରି ହୋଇଗଲା, ଆମେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ। ଆମର କଥାକୁ ବିଶ୍ରାମ ଦେବା। ଜୟ ଚେତନ ଚରିତାନ୍ତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌର ଭକ୍ତ କି, ଜୟ ଗୋପାଳ ଆନନ୍ଦୀ।